ହ୍ୟାଲୋ ନମସ୍କାର, ମୁଁ କୁନି ଭୋଇ କହୁଛି। ଘାଟିକିଆ ବୈଶାଖ କହୁଛି, ତେଇଶ ନମ୍ବର ୱାର୍ଡରୁ କହୁଛି। ସାର ଆଉ ଆମର ତ ଅଳିଆ ଗାଡି ଟୋଟାଲି ଆସୁନି, ଆମେ ଯୋଉ ଅଳିଆ ପକେଇବାକୁ ଅସୁବିଧା, ଆମକୁ ବହୁତ ଅସୁବିଧା ହଉଛି। ଜୋର ନେଇ ସେଠି ଅଳିଆ ପକେଇଲେ କୁକୁର ଫୁକୁର ସବୁ ଆଣିକି ଭିଡ଼ାଟଣା କରିକି ରାସ୍ତାଘାଟରେ ପକଉଛନ୍ତି, ମଶା ଡଉଁଶ ସବୁ, ଆମେ କେତେ ସାର ଅସୁବିଧାରେ ଚଳିବୁ। ଓଳିଆକୁ ବି ଆସୁନାହାନ୍ତି ସାର ସ୍ୱିପର ମାନେ, ଆମେ ବହୁତ ଅସୁବିଧା ସମ୍ମୁଖୀନ କରୁଛୁ। ଆଉ ଦୟାକରି ଆପଣ ଅଳିଆ ଗାଡି ଯଦି ପଠାନ୍ତେ ଆମକୁ ଟିକେ, ଆମେ କୃତଜ୍ଞତା ହୁଅନ୍ତୁ।